આકાશવાણી ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିସ୍ତୃତ ଜଳଶକ୍ତି ସମ୍ବଳକୁ ଉପଯୋଗ କରି ଭାରତ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବନକୁ ସୁଦୃଢ଼ କରିବ କହିଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦର ନାରଣପୁରାଠାରେ ଦେଶର ସର୍ବବୃହତ ଆଧୁନିକ କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ହେଉଛି ମହିଳା ସଶକ୍ତିକରଣ ଆଧାରିତ ସଂସଦୀୟ ବିଧାନସଭା କମିଟିର ଦୁଇଦିନିଆ ଜାତୀୟ ସମ୍ମିଳନୀ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ଆୟୋଜିତ ହେବ ଜାତୀୟ କୃଷି ସମ୍ମିଳନୀ ରବି ଅଭିଯାନ 2025 ଏବଂ ଚଳିତ ମହିଳା ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସମ୍ମୁଖରେ 282 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଲକ୍ଷ୍ୟ ରଖିଛି। ବିଦେଶୀ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ପାଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆସାମର ଗୋଲାଘାଟି ଜିଲ୍ଲାରେ ଦେଶର ପ୍ରଥମ ବାଉଁଶ ଆଧାରିତ ଜୈବ ବିଶୋଧନାଗାର ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଭାରତ ନିଜର ବିସ୍ତୃତ ଜଳଶକ୍ତି ସମ୍ଭଳକୁ ଉପଯୋଗ କରି ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ଭନକୁ ସୁଦୃଢ଼ କରିବ। ଜୈବ ଇଥାନଲ ପ୍ଲାଣ୍ଟ ଏ ଦିଗରେ ଏକ ଦୃଢ଼ ପଦକ୍ଷେପ ହେବ।
आज यहाँ बाम्बू से इथेनॉल बनाने वाले प्लांट की शुरुआत हुई है। इसका बहुत बड़ा फायदा असम के किसानों को होगा, मेरे ट्राइबल भाई बहन और परिवारों को होगा। बायो इथेनॉल प्लांट को चलाने के लिए जरूरी बांस का इंतजाम भी किया जा रहा है। सरकार यहाँ के किसानों को बांस की खेती करने के लिए मदद देगी और बांस की खरीदी भी करेगी। ये बांस चिपिंग से जुड़ी छोटी छोटी यूनिट्स लगेगी। हर साल करीब 200 करोड़ रुपए इस क्षेत्र में खर्च किए जाएंगे।
ସୌରଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ 5ଟି ରାଷ୍ଟ୍ର ମଧ୍ୟରେ ରହିଛି। ଏହି ଅବସରରେ ଶ୍ରୀ ମୋଦି ଏକ ପଲିପ୍ରୋଫିଲିନ୍ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଦରାଙ୍ଗ ଜିଲ୍ଲାରେ ଦରାଙ୍ଗ ମେଡିକାଲ କଲେଜ, ନର୍ସିଂ କଲେଜ ଏବଂ ଜେଏନ୍ଏମ୍ ସ୍କୁଲ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭର୍ଚୁଆଲ୍ ମାଧ୍ୟମରେ ଗୁଆହାଟୀର ନରେଙ୍ଗୀ ଏବଂ ଦରାଙ୍ଗର କୁରୁଆ ରିଙ୍ଗରୋଡ୍ ପ୍ରକଳ୍ପକୁ ସଂଯୋଗ କରୁଥିବା ବ୍ରହ୍ମପୁତ୍ର ନଦୀ ଉପରେ ଏକ ସେତୁ ନିର୍ମାଣର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଆସାମରେ ତାଙ୍କର କାର୍ଯ୍ୟକ୍ରମ ଶେଷ କରି ଶ୍ରୀ ମୋଦି ଜୋରହାଟ ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଯାତ୍ରା କରିଛନ୍ତି। 2047 ସୁଦ୍ଧା ଦେଶକୁ ଏକ ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଲୋକପାତ କରିଛନ୍ତି। ଅହମ୍ମଦାବାଦର ନାରଣପୁରାଠାରେ ଆଜି ଦେଶର ସର୍ବବୃହତ ଏବଂ ଆଧୁନିକ କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି। ଅହମ୍ମଦାବାଦ ଖୁବ୍ଶୀଘ୍ର ଏସିଆର କ୍ରୀଡ଼ା ରାଜଧାନୀ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଗତ ଦଶନ୍ଧି ମଧ୍ୟରେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ପରିବର୍ତ୍ତନ ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି କ୍ରୀଡ଼ା ବଜେଟ୍ 1643 କୋଟି ଟଙ୍କାରୁ ବୃଦ୍ଧି ପାଇ ଏବେ 5300 କୋଟି ଟଙ୍କାରେ ପହଞ୍ଚିଛି। 825 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବୃହତ୍ କମ୍ପ୍ଲେକ୍ସ ଖେଳାଳିଙ୍କୁ ଆଭ୍ୟନ୍ତରୀଣ ଏବଂ ବାହ୍ୟ କ୍ରୀଡ଼ା କ୍ଷେତ୍ରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ପ୍ରଦାନ କରିବ। ଏହି କମ୍ପ୍ଲେକ୍ସରେ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ଏବଂ ଆବାସିକ ସୁବିଧା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଏହି ସମାରୋହରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି 2047 ସୁଦ୍ଧା ଭାରତ 30 ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବ। ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସଂଗଠନର ବାର୍ଷିକ ସମ୍ମିଳନୀ ଅବସରରେ ଏକ ଆଲୋଚନା ଅଧିବେଶନରେ ଆଜି ଯୋଗଦେଇ ଶ୍ରୀ ଗୋଏଲ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ମୁଦ୍ରାସ୍କୀତି ନିୟନ୍ତ୍ରଣରେ ରହିଥିବା ନେଇ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି 2014ରେ ଦେଶର ନେତୃତ୍ୱ ଗ୍ରହଣ କରିବା ପରେ ମୂଲ୍ୟ ନିୟନ୍ତ୍ରଣ ସରକାରଙ୍କ ପ୍ରାଥମିକତା ରହିଥିଲା। ଦେଶର ଆର୍ଥିକ ଏବଂ ମୁଦ୍ରାନୀତି ଉପରେ ନିରନ୍ତର ଦୃଷ୍ଟି ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି। ହୋଇଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଶ୍ରୀ ଗୋଏଲ ଏହି ଅବସରରେ ଆଲୋକପାତ କରିଛନ୍ତି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଅନେକ ଆହ୍ୱାନର ସମାଧାନର ମାର୍ଗ ଉନ୍କକ୍ତ କରିବା ସହ କର ପ୍ରଦାନ ବ୍ୟବସ୍ଥାକୁ ସରଳ କରିଛି ବୋଲି ସେ କହିଛନ୍ତି। 2017ରେ ଜିଏସ୍ଟି ପ୍ରଚଳନ ଦେଶରେ ସ୍ୱାଧୀନୋତ୍ତର ପରିସ୍ଥିତିର ସବୁଠାରୁ ବଡ଼ ପଦକ୍ଷେପ ଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ଆନ୍ଧ୍ରପ୍ରଦେଶର ତିରୁପତି ସହରରେ ମହିଳା ସଶକ୍ତିକରଣ ଆଧାରିତ ସଂସଦୀୟ ଓ ବିଧାନସଭା କମିଟିର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଲୋକସଭା ବାଚସ୍କତି ଓମ୍ ବିର୍ଲା ଉଦ୍ଘାଟନ କରିଛନ୍ତି। ଦେଶର ପ୍ରଗତିରେ ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବାଚସ୍କତି ଶ୍ରୀ ବିର୍ଲା କହିଛନ୍ତି। ଜାତୀୟ ମହିଳା ସଶକ୍ତିକରଣ ଆଧାରିତ ଏହି ପ୍ରଥମ ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ସେ କହିଛନ୍ତି, ମହିଳାଙ୍କ ବିକାଶକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ବିଧାନସଭାଗୁଡ଼ିକରେ 33% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ସଂକ୍ରାନ୍ତ ଆଇନ ମଧ୍ୟ ପ୍ରଣୟନ ହୋଇସାରିଛି। ଏହି ଅବସରରେ ଶ୍ରୀ ବିର୍ଲା ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ସ୍କରଣିକା ଉନ୍ମୋଚନ କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଜାତୀୟ କୃଷି ସମ୍ମିଳନୀ ରବି ଅଭିଯାନ 2025 କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ରବି ଫସଲ ଚାଷୀଙ୍କୁ ସହଯୋଗ ପ୍ରଦାନ, ଉତ୍ପାଦନ ଲକ୍ଷ୍ୟ ସ୍ଥିର ଏବଂ ନିରନ୍ତର କୃଷି ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଏହି ସମ୍ମିଳନୀରେ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଏଥିରେ କୃଷି ବିଶେଷଜ୍ଞ, ନୀତି ନିର୍ଦ୍ଧାରକ, ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ମତ ବିନିମୟ କରିବେ। ହିନ୍ଦୀ ଦିବସ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି, ଆତ୍ମନିର୍ଭର ଦେଶ ଗଠନରେ ଭାରତୀୟ ଭାଷାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଦେଶର ସାଂସ୍କୃତିକ ଐତିହ୍ୟ। ହିନ୍ଦୀ ସମେତ ସମସ୍ତ ଭାରତୀୟ ଭାଷାକୁ ଜାତୀୟ ଅଭିବ୍ୟକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ କରିବାକୁ ଶ୍ରୀ ବୈଷ୍ଣବ ପରାମର୍ଶ ଦେଇଛନ୍ତି। ୱେବ୍ ଓଟିଟି ଏକ ଅନନ୍ୟ ପ୍ଲାଟଫର୍ମ ଏବଂ ଏହାକୁ ଭବିଷ୍ୟତରେ ଏକ ଭିଡ଼ିଓ ସେୟାରିଂ ମଞ୍ଚ ଭାବେ ବିକଶିତ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ କହିଛନ୍ତି। ପାଟନାରେ ଆକାଶବାଣୀ ସମାଚାର ସହ ଆଲୋଚନା ଅବସରରେ ଶ୍ରୀ ଜାଜୁ କହିଛନ୍ତି, ଦୂରଦର୍ଶନ ଆକାଶବାଣୀର ସିଧା ପ୍ରସାରଣ କାର୍ଯ୍ୟକ୍ରମ ସହିତ ପ୍ରକାଶନ ବିଭାଗର ପତ୍ରିକା ମଧ୍ୟ ଏଥିରେ ଉପଲବ୍ଧ ହେବ। ବିହାରକୁ ଦୁଇଦିନିଆ ଗସ୍ତ ଅବସରରେ ପ୍ରଥମ ଦିନରେ ଶ୍ରୀ ଜାଜୁ ଆଜି ପାଟନା ଦୂରଦର୍ଶନଠାରେ ରାଜ୍ୟର ସମସ୍ତ ଗଣମାଧ୍ୟମ ୟୁନିଟ୍ର ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସରକାରଙ୍କ ଏହି ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ତୃଣମୂଳ ସ୍ତରର ଦର୍ଶକଙ୍କ ସହିତ ଯୋଗାଯୋଗ ସ୍ଥାପନ ଲକ୍ଷ୍ୟରେ ଆଞ୍ଚଳିକ ଗଣମାଧ୍ୟମଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ଜାଜୁ କହିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସ୍ଟି ସଂସ୍କାରର ପରବର୍ତ୍ତୀ ପିଢ଼ି ଘୋଷଣା କରିଥିଲେ। ଜିଏସ୍ଟି ପରିଷଦ ବୈଠକରେ ବିଭିନ୍ନ କ୍ଷେତ୍ରରେ ଦ୍ରବ୍ୟ ଏବଂ ସେବାକର ହ୍ରାସ କରାଯାଇ ନିମ୍ନ ଏବଂ ମଧ୍ୟବିତ୍ତ ପରିବାର ଲୋକଙ୍କ ଜୀବନଶୈଳୀରେ ଉନ୍ନତି କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଏସ୍ଟି ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଦ୍ରବ୍ୟ ଓ ସେବାକରରେ ହ୍ରାସ କରାଯାଇଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ମାଧ୍ୟମରେ ସରକାର ଚଷମା ଉପରେ ପୂର୍ବରୁ ଥିବା 12% ଟିକସକୁ 5% ହ୍ରାସ କରିଛନ୍ତି। ଏହାଦ୍ୱାରା ଚଷମା ଉପରେ ନିର୍ଭରଶୀଳ ନାଗରିକଙ୍କର ଖର୍ଚ୍ଚ ହ୍ରାସ ପାଇବ। ବିଶେଷକରି ଛାତ୍ର, ବରିଷ୍ଠ ନାଗରିକ ଏବଂ ନିମ୍ନ ଆୟକାରୀଙ୍କ ପାଇଁ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଏହି ନିଷ୍ପତ୍ତି ଦ୍ୱାରା ଚାହିଦା ବୃଦ୍ଧି ପାଇବା ସହ ଉତ୍ପାଦ କ୍ଷେତ୍ର ମଧ୍ୟ ତ୍ୱରାନ୍ୱିତ ହେବ। ଜିଏସ୍ଟି ସଂସ୍କାର ଚଷମାର ଗୁଣବତ୍ତା ଏବଂ ବ୍ୟବହାରକୁ ବୃଦ୍ଧି କରିବାରେ ସହାୟକ ହେବ। ରାଜସ୍ଥାନର ଜୟପୁରଠାରେ ଏକ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଛି। ଶିବଦାସପୁରା ଥାନା ଅଞ୍ଚଳର ପ୍ରହ୍ଲାଦପୁରା ନିକଟରେ ଏକ ଡ୍ରେନ୍ରେ ଗୋଟିଏ କାର୍ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି। ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ଜଣେ ବାଳକ ଡ୍ରେନ୍ରେ କାର୍ ବୁଡ଼ିଥିବା ଦେଖି ପୁଲିସ୍କୁ ଖବର ଦେବା ପରେ ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଭାରତ ଅଷ୍ଟ୍ରେଲିଆ ମହିଳା ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଜାରି ରହିଛି। ପଞ୍ଜାବର ମୁଲ୍ଲାନପୁରଠାରେ ଚାଲିଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ୍ ବିନିମୟରେ ଭାରତ 281 ରନ୍ ସଂଗ୍ରହ କରିଛି। 282 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି ରହିଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଅଷ୍ଟ୍ରେଲିଆ 23 ଓଭରରେ 1 ୱିକେଟ୍ ବିନିମୟରେ 140 ରନ୍ ସଂଗ୍ରହ କରିଥିଲା। ବିସ୍ତୃତ ଜଳଶକ୍ତି ସମ୍ବଳକୁ ଉପଯୋଗ କରି ଭାରତ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବନକୁ ସୁଦୃଢ଼ କରିବ କହିଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦର ନାରଣପୁରଠାରେ ଦେଶର ସର୍ବବୃହତ୍ ଓ ଆଧୁନିକ କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ହେଉଛି ମହିଳା ସଶକ୍ତିକରଣ ଆଧାରିତ ସଂସଦୀୟ ଓ ବିଧାନସଭା କମିଟିର ଦୁଇଦିନିଆ ଜାତୀୟ ସମ୍ମିଳନୀ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ନୂଆଦିଲ୍ଲୀରେ ଆୟୋଜିତ ହେବ ଜାତୀୟ କୃଷି ସମ୍ମିଳନୀ ରବି ଅଭିଯାନ 2025 ଏବଂ ଚଳିତ ମହିଳା ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସମ୍ମୁଖରେ 282 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ। ସମ୍ବାଦ ଶେଷ ହେଲା।